ବ୍ରହ୍ମାନନ୍ଦ ପଣ୍ଡାଙ୍କ ଗଳ୍ପ ନୀଳାବେଶ। ଅପଲୋକ ନେତ୍ରରେ ଆକାଶ ଚାହିଁଥିଲା ଧରଣୀକୁ, ଧରଣୀ ଅବଗୁଣ୍ଠନବତୀ ରହସ୍ୟମୟୀ। ରଜନୀ ପ୍ରଭାତ କଳ୍ପା, ସେ ପ୍ରତ୍ୟକ୍ଷ କରିବ ଧରଣୀ ସ୍ୱରୂପ। ଅଧୀର ହୋଇ ଉଠିଛି ଆକାଶ, କି ରହସ୍ୟ ଲୁଚି ରହିଛି ସେ ଅବଗୁଣ୍ଠନ ତଳେ। ରହସ୍ୟ ଉଦ୍ଘାଟନର ଲଗ୍ନ ଆସନ୍ନ, ତୀବ୍ରତର ହୁଏ ଆକାଶର ଉତ୍କଣ୍ଠା। ବସୁନ୍ଧରେ ଦର୍ଶନ ଦିଅ, ପ୍ରାଣ ମୋର ଶୀତଳ ହେଉ ଅବଗୁଣ୍ଠନ ତଳେ। ବିହଙ୍ଗ କଳହାସ ଧ୍ୱନିତ ହୁଏ ବାୟୁ ତରଙ୍ଗରେ। ଏ ଧ୍ୱନିର ତାତ୍ପର୍ଯ୍ୟ ଆନନ୍ଦ ନା ବିଦ୍ରୁପ। ଅନୁମଥିତ ହୁଏ ଆକାଶର ଅନ୍ତର, ଖୋଲ ବସୁନ୍ଧରେ ଅବଗୁଣ୍ଠନ ଖୋଲ। କଣ୍ଠ ତାର ମୋତ୍ସୁକ, ଧରଣୀ ନିର୍ବିକାର ନିର୍ବିଚଳ। ସୂର୍ଯ୍ୟର ପ୍ରଥମ ରଶ୍ମି ସ୍ପର୍ଶ କରିଛି ଧରଣୀର ମସ୍ତକ, କ୍ଷିପ୍ତ ମହୋଦଧି ଗର୍ଜମାନ। ସତ୍ୟବା ଗ୍ରାସ କରିବ ଧରିତ୍ରୀ, ପୂର୍ଣ୍ଣ କରିବ କେଉଁ ଅନାଦି ଆକାଂକ୍ଷା। ପ୍ରବଳ ପ୍ରଭଞ୍ଜନ ଅପହରଣ କରେ ଧରଣୀର ଅବଗୁଣ୍ଠନ। ପୁଷ୍ପ ଝଟିକାରେ ବର୍ଣ୍ଣର ଜ୍ୱଳନ ଉଲ୍କାର ଦୀପ୍ତି, ଇସ୍ପାତ ଓ ଅଗ୍ନିର ଉତ୍ପାତରେ କ୍ଷତବିକ୍ଷତ। କିଏ ଏହି ଧ୍ୱସ୍ତା ଶୁକ୍ଳବେଶୀ ପ୍ରବୃଦ୍ଧା, କ୍ଷତ ଦେହରେ ଅଗଣିତ ଅଙ୍ଗୁଷ୍ଠ ପ୍ରମାଣ, କୃଷ୍ଣ କୀଟ ବୁଭୁକ୍ଷୁତ ଉତ୍ତପ୍ତ। ଦେହମୟ ଦଗ୍ଧ ଚର୍ମ ଛିନ୍ନ ମାଂସ, ରକ୍ତ ଓ କ୍ଳେଦର ବିଭୀଷିକା। ଏହିକି ସେହି ସୁନ୍ଦରୀ ଧରିତ୍ରୀ ହାସ୍ୟମୟୀ ଲାସ୍ୟମୟୀ ବସୁମତୀ, ସମ୍ବିତ ହରାଏ ଆକାଶ ନିଜର ନୀଳେମାରେ।